ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ମହିଳାମାନଙ୍କର ବିରୋଧ ନ, ହିଂସାର ଅସଦାଚରଣ କରୁଥିବା ଲୋକମାନଙ୍କ ଲାଗି ସଭ୍ୟ ସମାସ୍ତି ଜାଗା ନାଇଁନ, ଆଉ ସେମାନଙ୍କର ବିରୋଧ ନ କଡ଼ା କାର୍ଯ୍ୟାନୁଷ୍ଠାନ ନେବାର୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ ନିର୍ଦ୍ଦେଶ ଦେଇଛନ୍। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗଲାକାଲି ବ୍ରହ୍ମପୁରଠାରେ ସୁଭଦ୍ରା ଯୋଜନାର 2 ନମ୍ବର କିସ୍ତି ଦିଆଯିବାର ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ରାଜ୍ୟ ଇହାଦେ ତକ 5 ଲକ୍ଷ ଲକ୍ଷପତି ଦିଦି ବନା ହେଇଛନ୍। ରାଜ୍ୟ ଇ ଯୋଜନାକେ କାର୍ଯ୍ୟକାରୀ କରିକରି ଲକ୍ଷପତି ଦିଦି ବନାବାର୍ତି ଦେଶ 2 ନମ୍ବର ଠାନେ ରହିଛେ। ଇନ ଜନେ ଦିଆଯାଇପାରେ ଯେ ଗଲାକାଲି ସୁଭଦ୍ରା ଯୋଜନାର 2 ନମ୍ବର କିସ୍ତି 700 ଟଙ୍କା ରାଜ୍ୟର 1 କୋଟିରୁ ଅଧିକା ମହିଳା ହିତାଧିକାରୀଙ୍କୁ ବଣ୍ଟାଯାଇଛେ। ବିଧାନସଭା ବଜେଟ୍ ଅଧିବେଶନ ଚାଲିଥିବାରୁ ଭୁବନେଶ୍ୱର ୟୁନିଟ୍ 5 ନଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠନ ଏବା କାଲି ଶୁଣାଣି ବନ୍ଦ ରହିବା। ଏବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆ ଲୋକକୁ ଜନେଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛେ। ରାଜ୍ୟ ସବୁ ଟୁକେଲ ଶୁଆ ନାଇଁ ଡରିକିରି ସପନ ଦେଖୁନ୍, ଇଟା ସେମାନଙ୍କର ସମିଆ ଆର୍ ସେମାନଙ୍କର ଓଡ଼ିଶା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଲୋକସଭା ଭବନଠାରେ ରାଜ୍ୟସ୍ତରୀୟ ମହିଳା ଦିବସ ଅବସର ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ମହିଳା ସଶକ୍ତିକରଣ ଲାଗି ସୁଭଦ୍ରା ଯୋଜନାକେ ସରକାର ସଫଳତାର ସହିତ କାର୍ଯ୍ୟକାରୀ କରିଛନ୍। ଏ ଅବସରରେ ମହିଳାମାନଙ୍କର ସୁରକ୍ଷା ଲାଗି ରାଜ୍ୟ ଶକ୍ତି ଆପ୍ର ରୋଲ୍ ଆଉଟ୍ କରାଯାଇଛେ। ସେନ୍ତା ରାଜ୍ୟ ବାଲ୍ୟ ବିବାହକେ ରୋକବା ଲାଗି ଓଡ଼ିଶା ରାଜ୍ୟ ରଣନୀତିକ କାର୍ଯ୍ୟ ଯୋଜନାର ବିଲ୍ ଗଲାକାଲି ଶୁଭାରମ୍ଭ କରାଯାଇଛେ। ଭୁବନେଶ୍ୱର ମହାନଗର ନିଗମ ଆର୍ ସମବାୟ ବିଭାଗର ମିଳିତ ସହଯୋଗଟି ଗଲାକାଲି ହସ୍ତତନ୍ତ ପଦଯାତ୍ରା ସମ୍ପୂର୍ଣ୍ଣ ହୋଇଯାଇଛି। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ହୋଇଥିବା ଏହି ପଦଯାତ୍ରାଟି ବାଚସ୍ପତି ସୁରମା ପାଠୀ ପତାକା ଦେଖାଇକରି ଶୁଭାରମ୍ଭ କରିଥିଲେ। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗଲାକାଲି ସମ୍ବଲପୁର ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟନୁ ସୁଭଦ୍ରା ଯୋଜନାର 2 ନମ୍ବର କିସ୍ତି 700 ଟଙ୍କା ହିତାଧିକାରୀମାନଙ୍କୁ ବଣ୍ଟାଯାଇଛେ। କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କହିଛନ୍ ଯେ ବିକାଶ କରବାର୍କେ ହେଲେ ମହିଳାମାନଙ୍କୁ ସ୍ୱାବଲମ୍ବୀ ହେବାର୍କେ ପଡ଼ବା, ଆଉ ସୁଭଦ୍ରା 700 ଟଙ୍କାକେ ଠିକ୍ ଭାବେ ବ୍ୟବହାର କରବାର୍କେ ହେବା। ଏ ଅବସରରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଆର୍ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାର 2,67,760 ଜଣ ହିତାଧିକାରୀଙ୍କୁ ଏ ଅବସରରେ ସୁଭଦ୍ରା 700 ଟଙ୍କା ବଣ୍ଟାଯାଇଥିଲା। ପୁରୀ ମହାପ୍ରଭୁଙ୍କ ରଥଯାତ୍ରାକେ ୟୁନେସ୍କୋ ତରଫ ବିଶ୍ୱ ସାଂସ୍କୃତିକ ଐତିହ୍ୟର ମାନ୍ୟତା ଦିଆଯିବାର ପ୍ରକ୍ରିୟା ମୂଲ ହୋଇଛି। ଏ ବାବଦେ ଶ୍ରୀମନ୍ଦିର ପ୍ରଶାସନ ତରଫ ନାମାଙ୍କନ ପତ୍ର ପ୍ରସ୍ତୁତି ଚାଲିଥିବା ବେଳେ ଖୁବ୍ ଜଲ୍ଦି ଇତାକେ ଦାଖଲ କରାଯିବା। ଗଲା କିଛିଦିନ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ଏ ବାବଦେ ଆଲୋଚନା କରିଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର 2024 ସମାରୋହ ଗଲାକାଲି ନୂଆଦିଲ୍ଲୀଠାରେ ହୋଇଯାଇଛି। ଓଡ଼ିଆ ଭାଷାଥି ନାକରା ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ ଆର୍ ସାନ୍ତାଲିକ ଭାଷାଥି ମହେଶ୍ୱର ସୋରେନ୍ ଇ ମର୍ଯ୍ୟାଦାଜନକ ପୁରସ୍କାର ଗ୍ରହଣ କରିଛନ୍। ଇନ ଜନେ ଦିଯାଇପାରେ ଯେ ଗଲା 18 ଡିସେମ୍ବର ଦିନ ଏକାଡେମୀ ତରଫରୁ ଏହି ପୁରସ୍କାର ଘୋଷଣା କରାଯାଇଥିଲା। 2025-26 ଶିକ୍ଷାବର୍ଷରେ ସ୍ନାତକୋତ୍ତର ପିଜି ପାଠପଢ଼ାଥି ନାଁ ଲେଖା ଲାଗି ଆବେଦନ ପ୍ରକ୍ରିୟା ଏବେ ସୋମବାରରୁ ମୂଲ ହେବା। 28 ତାରିଖ ତକ ସାମ୍ସ ୱେବସାଇଟ୍ ଜରିଆ ଆବେଦନ କରାଯାଇପାରିବା। 29 ତାରିଖ ଦିନ ଫର୍ମ ସଂଶୋଧନ କରାଯିବା। ଏ ବଛର କ୍ୟାରିୟର ମାର୍କେ ନାଁ ଲେଖା ଲାଗି ଧରା ନାଇଁ ଯାଇକରି ସିଧାସଳଖ ପ୍ରବେଶିକା ପରୀକ୍ଷାର ମାର୍କେ ଆଧାର କରିକରି ମେଧା ତାଲିକା ତିଆରି କରାଯିବା। ଏ ବାଦେ ଉଚ୍ଚଶିକ୍ଷା ବିଭାଗ ତରଫରୁ ବାହାରିଥିବା ବିଜ୍ଞପ୍ତିଟି କୁହାଯାଇଛି। ହୀରାକୁଦ ବନ୍ୟପ୍ରାଣୀ ବିଭାଗ ତରଫରୁ ଡେବ୍ରିଗଡ଼ ଅଭୟାରଣ୍ୟ ସୀମାର 1 କିଲୋମିଟର ଭିତର ଆର୍ ବାହାରର ଇଲାକାକେ ବନ୍ୟପ୍ରାଣୀ ଆଘାତମୁକ୍ତ ଅଞ୍ଚଳ ଘୋଷିତ କରାଯାଇଛି। ଏଥିଲାଗି 68 ଗାଁକେ ସାମିଲ କରାଯାଇକରି ଫି ଗାଁର ନୂଆ କମିଟି ଗଠନ କରାଯାଇଛି। ବୌଦ୍ଧ ଜିଲ୍ଲା ଫୁଟବଲ ଏସୋସିଏସନ ତରଫରୁ ଚାଲିଥିବା ସର୍ବଭାରତୀୟ ଡିଏସ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଟି ଆଜି ଏମ୍ଇଜି ସେଣ୍ଟର ବେଙ୍ଗାଲୋର ଆର୍ କଟକ ଦଳ ଭିତରେ ଫାଇନାଲ ମ୍ୟାଚ୍ ଖେଳାଯିବା। ଗଲାକାଲି ହୋଇଥିବା 2 ନମ୍ବର ସେମିଫାଇନାଲ ମ୍ୟାଚ୍ଟି କଟକ ଦଳ 1-0 ଗୋଲ୍ଟି ବିହାର ଦଳକେ ହରାଇଥିଲା। ରାଜ୍ୟ ଏବେ 4-5 ଦିନ ଏନ୍ତା ସୁଖା ରହିବା ଆର୍ ତାପମାତ୍ରାଟି କିଛି ପରିବର୍ତ୍ତନ ନାଇଁ ହୁଏ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛେ। ଗଲାକାଲି ରାଜ୍ୟର ସବୁନୁ ଜହତାତି ବୌଦ୍ଧନ 38 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛେ। ଏଛନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର। Thank you.